ମିସୋଡ଼ିଶାକୁ ଆପଣମାନଙ୍କୁ ସ୍ୱାଗତ ଫ୍ରେଣ୍ଡସ୍। ଆଜି ଆଉ ଏକ ନ୍ୟୁ ଫେସ୍ ପ୍ୟାକ୍ ବିଷୟରେ କହିବି, ଯେଉଁଟାକି ଧନିଆ ପତ୍ର ବ୍ୟବହାର କରି ଆପଣ କରିପାରିବେ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ଯେ କିନ୍ତୁ ଧନିଆ ପତ୍ର କେବଳ ଖାଦ୍ୟ ପାଇଁ ବ୍ୟବହାର କରାଯାଏ ସେ କଥା ନୁହେଁ, ଏହାଦ୍ୱାରା ଏକ ଉତ୍ତମ ଫେସ୍ ପ୍ୟାକ୍ ମଧ୍ୟ ପ୍ରସ୍ତୁତ କରିପାରିବେ। ତେବେ ଟିପ୍ସଟି କହିବା ପୂର୍ବରୁ, ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ଧନିଆ ପତ୍ରକୁ ଶୁଖାଇ ଗୁଣ୍ଡ କରି କେଶର ତୈଳରେ ମିଶାଇ ଦିଅନ୍ତୁ। 10 ମିନିଟ୍ ପର୍ଯ୍ୟନ୍ତ କେଶ ମୂଳରେ ଏହାକୁ ମାଲିସ୍ କରନ୍ତୁ, ଏହାଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଥାଏ। ଧନିଆ ପତ୍ରରୁ ପ୍ରସ୍ତୁତ ରସକୁ ତ୍ୱଚାରେ ନିୟମିତ ମାଲିସ୍ କଲେ ତ୍ୱଚାରେ ଶୁଷ୍କତା, କଳାଦାଗ ଓ ବ୍ରଣଦାଗ ରହିନଥାଏ। ଧନିଆ ପତ୍ର ଜୁସ୍କୁ ନିୟମିତ ଫେସ୍ୱାସ୍ ପରି ବ୍ୟବହାର କଲେ ମୁହଁର ଉଜ୍ଜଳତା ବୃଦ୍ଧି ପାଇଥାଏ। ଧନିଆ ପତ୍ରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶୁଷ୍କ ତ୍ୱଚା ପାଇଁ ବହୁତ ଉପକାରୀ। ତେବେ ଜାଣିଲେ ତ ଧନିଆ ପତ୍ର ଆପଣଙ୍କ ତ୍ୱଚା ପାଇଁ କେତେ ଉପକାରୀ? ଆଶା କରୁଛି ଆପଣମାନେ ଏହି ଟିପ୍ସଟିକୁ ନିଶ୍ଚିତ ଟ୍ରାଏ କରିବେ। ପୁଣି ଦେଖାହେବ ଆଉ ଏକ ନ୍ୟୁ ଟିପ୍ ସହିତ ଆଉ ଏକ ନୂତନ ଏପିସୋଡ଼ରେ। ଧନ୍ୟବାଦ।